नमो भगवते वासुदेवाय। श्रीमद्भागवत षष्ठ स्कंध षष्ठ अध्याय। श्री शुक उवाच। शूण राजन ए अंतरे दक्ष जे ब्रह्मांको आज्ञारे भारी जा असिक्निंक ठारे साठीए कन्या जन्माइले धर्मंकु देले कन्या दश कश्यपे देले त्रयोदश सप्तविंशति चंद्र करे प्रदान कले आनंदरे भूत अंगीरा कृषाश्वंकु बेनी बेनी टी देले तांकु आवर चारी जे कन्यांकु अर्पिले तार्ख्य काश्यपंकु ए सर्व कन्यांकर नाम कहिबा शुण हे राजन प्रजापतिंक कन्या जेते पुत्रवती हेले समस्ते एहांक पुत्र पौत्र माने पूर्ण होइले त्रिभुवने धर्म जे कन्यांकु ग्रहण कले ताहांक नाम शुण। हरि हरि बोल। भानु लंबा ककुभ जामी मुहूर्ता बसु धर्म पत्नी विश्वा साध्य जे मरुत्वती संकल्पा नामे जेहु सती एबे ताहांक पुत्र नाम कहिबा शुण हे राजन। भानुर पुत्र हे राजन देव ऋषभ जेता नाम ऋषभ सुत इंद्रसेन विद्युत लंबारुज नम ककुभ पुत्र जे संकट ताहार तनय किकट दुर्गाभिमानी देवगण ताठारु होइले जनम जामीर पुत्र स्वर्ग नाम ताठारु नंदीर जनम विश्वार तहु विश्वदेवा तांकु अपुत्री कबोलिबा साध्यार सुत साध्य गण तातहु अर्थ सिद्धि जन्म जयंत मरुत्वान दुई जन्मिले मरुत्वति तहि जयंत नामे जे प्रकाश से अटे वासुदेव अंश उपेन्द्र बोली जगतरे जाकु जानती विज्ञान रे मुहूर्ता गर्भे देवगण जन्मिले अखिल कारण एमाने प्राणी हिते चिंती स्वकाम फल कु दियंती जे काले जे फल प्राणी रे दियंती मुहूर्त रूप रे संकल्प संकल्प पार सुत ताठारु काम हेला जात बसुर अष्ट बसु सुत कहिबा शुण परीक्षित ध्रुवार्क दोष अग्नि द्रोण विभाव शुभ सुजे प्राण द्रोणर पत्नी अभिमती ताठारु होइले उत्पत्ति हरस शोक भय गुण ए आदि होइ जेते गण प्राणर ऊर्जस्वती नामा पत्नी जे अति मनोरमा ततहु एतिनी उद्भव सह आयु जे पुरोजब धरणी जाया जे ध्रुवर ता गर्भु जात नानापुर अर्क नामरे जे बसुर बासना नामे पत्नी तार ततहु तर्सादित नय बहुत होइले उदय अग्निर भार्या धारा हेले बहु पुत्र से प्रसविले पुणीता तहु स्कंध हेले कृतिका पुत्र बोलाइले सर्वरी रमणी दोसर तातहु जन्म शिशुमार जे शिशुमार विष्णु अंशे जात होइले वसु वंशे ईश्वर अंश से अटई जगत व्यापित से होई ବସୁବନିତା ଆଙ୍ଗିରସି ତହୁ ବିଶ୍ୱକର୍ମା ପ୍ରକାଶୀ ସକଳ କଳା ମାନଙ୍କର ସ୍ୱାମୀ ଅଟଇ ଜଗତର ସେ ବିଶ୍ୱକର୍ମା ବିର୍ଜୁଜାତ ଚାକ୍ଷୁ ସମନୁ ନାମେ ସୁତ ବିଶ୍ୱଦେବାଦି ସାଧ୍ୟ ଯେତେ ମନୁର ପୁତ୍ର ଏ ଜଗତେ ବିଭାବ ଶୁଙ୍କ ତିନି ସୁତ ଉଷା ଗର୍ଭରୁ ହେଲେ ଜାତ ତାହାଙ୍କ ନାମ ଶୁଣ ନୃପ ବିଷ୍ଟ ରୁଚି ସଜେ ଆତପ ହରି ହରି ବୋଲ ଏ ତିନି ପୁତ୍ରଙ୍କ ମଧ୍ୟର ଆତପ ନାମ ଅଟେ ଯାର ତାଠାରୁ ଦିବସ ଜନମ ଯାହାର ନାମ ପଞ୍ଚଜାମ ଯାହେତୁ ପ୍ରାଣୀ ଜାଗରିତ ସଂସାରେ ହୁଅନ୍ତି ଆତଜାତ ଏବେ ସେ ଭୂତଙ୍କର ବଂଶ କହିବା ଶୁଣ ନର ଈଶ ଯେ ପତ୍ନୀ ସ୍ୱରୂପାନା ମେଣ ତାଠାରୁ ଜାତ ରୁଦ୍ରଗଣ ତାହାଙ୍କ ନାମ ଏକ ଏକ କହିବା କର ହେ ବିବେକ ରହିବ ତ ଅଜଭବ ଭୀମ ଉଗ୍ର ବୃଷା କପିଜେ ବାମ ଅଜୈକ ପାଦ ଅହିର୍ବୃଦ୍ଧ ମହାନ ବହୁ ରୂପ ନାମ ରୁଦ୍ରର ପାରି ସଦ ଯେତେ କହିବି ଏକେ ଏକେ କେତେ ପ୍ରେତ ବିନାୟକ ଯେ ଘୋର ଏ ମନ୍ତ ଜନ୍ମିଲେ ଅପାର ଏ ଏକାଦଶ ରୁଦ୍ରଗଣ ଜନ୍ମ ହେଲେ ପୃଥିରେଣ ଅଙ୍ଗିରସ ଯେ ପ୍ରଜାପତି ତାହାର ପତ୍ନୀ ସ୍ୱାଧା ସତୀ ପିତୃଗଣଙ୍କୁ ସେ ଜନ୍ମାଇ ଆବର ଶୁଣ ଯାହା କହି ସତୀର ଅଥର୍ବାଙ୍ଗିରସ ସୁତ ହୋଇଲେ ହେ ନରେଶ କୃଷାଶ୍ୱ ନାମେ ପ୍ରଜାପତି ଅର୍ଚିଧି ଶଣା ତା ଯୁବତୀ ଧୂମକେତୁ ଯେ ଅର୍ଚି ସୁତ ଧିଷଣା ଠାରୁ ଚାରି ପୁତ୍ର ବେଦ ଶ୍ରୀରାମ ନୁବୟୁନ ଦେବଳ ଏ ଚାରି ନନ୍ଦନ ତାକ୍ଷ ନାମରେ ଯେ କଶ୍ୟପ ତା ପତ୍ନୀ ନାମ ଶୁଣ ନୃପ ବିନତା ପତଙ୍ଗୀ ଯାମିନୀ କଦ୍ରୁ ଏ ଚାରୋଟି କାମିନୀ ବିନତା ଗରୁଡ଼ ଅରୁଣ ଦୁଇ ସନ୍ତାନ କଲେ ଜନ୍ମ ଗରୁଡ଼ ବିଷ୍ଣୁଙ୍କ ବାହନ ସୂର୍ଯ୍ୟଙ୍କ ସାରଥି ଅରୁଣ ପତଙ୍ଗୀ ପତଙ୍ଗ ମାନଙ୍କୁ ଯାମିନୀ ସଲଭ ପୁତ୍ରଙ୍କୁ କଦ୍ରୁର ଗର୍ଭୁନାଗ ଯେତେ ଉତ୍ପନ୍ନ ହୋଇଲେ ସମସ୍ତେ କୃତିକା ଆଦି ଯେତେ ରୁକ୍ଷ ଚନ୍ଦ୍ରର ପତ୍ନୀ ଏ ପ୍ରତ୍ୟକ୍ଷ ନିତ୍ୟ କେବଳ ରୋହିଣୀର ପ୍ରେମରେ ବସ ଶଶଧର ଦେଖନ୍ତେ କନ୍ୟାଙ୍କର ଦୁଃଖ ସାପ ବି ହିଲେ କୋପେ ଦକ୍ଷ ସେ ସାପୁ କ୍ଷୟ ରୋଗେ ସୋମ ଦିନକୁ ଦିନ ହେଲେ କ୍ଷୀଣ ଦକ୍ଷଙ୍କୁ ପ୍ରସନ୍ନ କରାଇ କଳା ଲଭିଲେ ପୁଣ ସେହି କୃଷ୍ଣ ଶୁକ୍ଳରେ ଏହି କଳା କ୍ରମରେ କ୍ଷୟ ବୃଦ୍ଧି ହେଲା ଏ ଅନନ୍ତରେ ମାତୃଗଣ ତାହାଙ୍କ ନାମ କହୁ ଶୁଣ କଶ୍ୟପ ପତ୍ନୀ ମାନଙ୍କର କହିବା ନାମର ବିସ୍ତାର ଯାହାର ଅପତ୍ୟରୁ କରି ଜଗତ ଯାକ ଅଛି ପୁରୀ କୀର୍ତ୍ତନ କଲେ ତାଙ୍କ ନାମ ପ୍ରାଣୀ ଲଭନ୍ତି ସୁଖଧାମ ତେଣୁ ମୁଁ ତୁମ୍ଭର ନିକଟେ ତାହାଙ୍କ ନାମକୁ ପ୍ରକଟେ ଅଦିତି ଦିତି ଦନୁ ତିନି କାଷ୍ଠା ଅରିଷ୍ଟା ପୁଣ ବେନୀ ସୁରସା ଇଳା ମୁନି ପୁଣି କ୍ରୋଧବସା ତାମ୍ରା ତରୁଣୀ ସୁରଭିସର ମା ପ୍ରକାଶ ତିମି ସହିତେ ତ୍ରୟୋଦଶ ଏହାଙ୍କର ଯେ ହେଲେ ସୁତ କହିବା ଶୁଣ ପରୀକ୍ଷିତ ଜଳ ଜନ୍ତୁ ଏ ତିମି ଠାରୁ ସ୍ୱାପ ଦେଶର ମା ଗର୍ଭରୁ ଗୋରୁ ମହିଷ ଆଦି ଯେତେ ଦିଖୁର ପଶୁ ଏ ସମସ୍ତେ ସୁରଭି ଠାରୁ ହେଲେ ଜାତ କହିବା ଶୁଣ ତାମ୍ରାସୁତ ଶ୍ୱେନ ଗୃଧ୍ରାଦି ବିହଙ୍ଗମ ମୁନିର ଅପସରି ଗଣ ଦ୍ୱନ୍ଦ୍ୱସୁ କାଦି ସର୍ପ ଯେତେ କ୍ରୋଧ ବସାସୁତ ସମସ୍ତେ ଇଳାର ତହୁ ବୃକ୍ଷ ମାନ ସୁରସାସୁତ ଜାତୁ ଧାନ ଗନ୍ଧର୍ବେ ଅରିଷ୍ଠାର ପୁତ୍ର କାଷ୍ଟାର ଏକ ଖୁର ସୁତ ଧନୁର ଏକ ଷଠୀ ସୁତ ଅଠର ପ୍ରଧାନ ଯେ ପୁତ୍ର ଶୁଣ କହିବା ହେରାଜନ ଏହାଙ୍କ ଏକ ଏକ ନାମ ଦ୍ୱିମୂର୍ଦ୍ଧା ଅରିଷ୍ଟ ସମ୍ବର ହୟଗ୍ରୀବ ଯେ ଶଙ୍କୁଶିର ବିଭାବ ସୁଜେ ଅୟୋମୁଖ ବୃଷପର୍ବା ଯେ ବିରୂପାକ୍ଷ ଶୋଭାନୁ କପିଳ ଅରୁଣ ପୁଲୋମା ଏକ ଚକ୍ର ଜାଣ ଧୂମ୍ରକେଶ ଅନୁତାପନ ଦୁର୍ଜୟ ବିପ୍ରଚିତି ନାମ ଶୋଭାନୁ କୁମାରୀ ସୁପ୍ରଭା ନମୁଚି ତାଙ୍କୁ ହେଲେ ବିଭା ରାଜନ ଯେ ବୃଷପର୍ବାର ଶର୍ମିଷ୍ଠା ନାମେ କନ୍ୟାବର ଅତି ସୁନ୍ଦରୀ କନ୍ୟା ଥିଲା ଯଜାତି ତାକୁ ବିଭା ହେଲା ଧନୁର ପୁତ୍ର ବୈଶ୍ୱାନର ଚାରୋଟି କନ୍ୟା ହେଲେ ତାର ସେମାନେ ପରମା ସୁନ୍ଦରୀ କହିବା ନାମ ତାହାଙ୍କରି ଉପଦାନ ବି ହୟଶ୍ରୀ କାଳକା ପୁଲୋ ମା ସୁନ୍ଦରୀ ଉପଦାନ ବି କନ୍ୟା ତୁଲେ ହିରଣାକ୍ଷ ଯେ ବିଭା ହେଲେ ହୟଶ୍ରୀ ନାମେ ସୁନ୍ଦରୀ କ୍ରତୁର ସେହି ହେଲା ନାରୀ ପୁଲୋମା କାଳକାଏ ଦୁଇ କଶ୍ୟପ ସଙ୍ଗେ ବିଭା ହୋଇ ବ୍ରହ୍ମାଙ୍କ ଆଜ୍ଞା ପାଇ କରି କଶ୍ୟପ ବିଭା ବେନି ନାରୀ ଏ ଦୁଇ କନ୍ୟାଙ୍କ ଗର୍ଭରୁ ଦାନବେ କଶ୍ୟପ ବୀର୍ଯ୍ୟରୁ ଷାଠିଏ ସହସ୍ର ସମ୍ଭୂତ ସର୍ବେ ହୋଇଲେ ବଳବନ୍ତ ଇନ୍ଦ୍ରର ଅପ୍ରୀତି କରନ୍ତି ନିତ୍ୟ କୁକର୍ମ ଆଚରନ୍ତି ସର୍ବଦା ଯୁଦ୍ଧେ ରତ ହେଲେ ଋଷିଙ୍କ ଜାଗ ବିନାଶିଲେ ପିତାର ପିତା ଯେ ତୋହର ଅର୍ଜୁନ ନାମଟି ଯାହାର ସ୍ୱର୍ଗକୁ ଯାଇ କଲା ନଷ୍ଟ ଦାନବ ବଳବନ୍ତ ଦୁଷ୍ଟ ଦାନବ ବିପ୍ରଚିତି ନାରୀ ସିଂହିକା ନାମଟି ତାହାରି ଏକ ଦାନବ ସତେ ସୁତ ତା ଗର୍ଭୁ ହୋଇଲେ ସମ୍ଭୂତ ରାହୁତା ପ୍ରଥମ ନନ୍ଦନ ସତକ ନିଷ୍ଠ କେତୁ ନାମ ସେ ସର୍ବେ ଗ୍ରହ ମାନଙ୍କରେ ବିଖ୍ୟାତ ହୋଇଲେ ସଂସାରେ ଏଥୁ ଅନ୍ତରେ ନୃପବର ଅଦିତି ବଂଶର ବିଚାର ଜହି ଶ୍ରୀ ବ୍ରହ୍ମାଣ୍ଡ ଠାକୁର ଅଂଶେ ହୋଇଲେ ଅବତାର ଅର୍ଜମା ବିବସ୍ୱାନ ତୋଷ୍ଟା ଧାତା ଯେ ବିଧାତା ସବିତା ପୁଷା ଭଗ ଆଉ ବରୁଣ ମିତ୍ର ଶକ୍ର ଯେ ଉରକ୍ରମ ବିବସ୍ୱାନଙ୍କ ତହୁ ଜାତ ଶ୍ରଦ୍ଧା ଦେବ ହେଲେ ସାକ୍ଷାତ ସେ ଶ୍ରାଦ୍ଧ ଦେବ ମନୁ ନାମେ ଖ୍ୟାତ ହୋଇଲା ଧରାଧାମେ ଭାଗ୍ୟବତୀ ଜାମିଏ ଦୁଇ ଯମ ଯମୁନା ପ୍ରସବଇ ସେ ଜାମି ବଡ଼ବାରୂପରେ ଜନ୍ମାଇ ଅଶ୍ୱିନୀ କୁମାରେ ଛାୟାରେ ଶନିଶ୍ଚର ସୁତ ବିବସ୍ୱାନର ବିର୍ଜୁଜାତ ଏ ଅନନ୍ତରେ ତାର ତହିଁ ସାବର୍ଣ୍ଣୀ ମନୁଜାତ ହୋଇ କନ୍ୟାଏ ହୋଇଲା ଜନମ ଯାହାର ପତି ସମ୍ବରଣ ମାତୃକା ପତ୍ନୀ ଅର୍ଜମାର ବହୁତ ସୁତ ହେଲେ ତାର ଏ ସର୍ବମନୁଷ୍ୟ ଜାତିରେ କଳ୍ପନା କଲେ ବେଦବରେ ପୁଷାଶ୍ୱ ଭାବେ ଅନପତ୍ୟ ପୂର୍ବେ ତ ଥିଲା ଭଗ୍ନ ଦନ୍ତ ପୂର୍ବ କାଳରେ ଦକ୍ଷ ପ୍ରତି କୁପିତ ହେଲେ ଉମାପତି ତା ଦେଖି ପୁଷା ନିଜ ଦନ୍ତ ଦେଖାଇ ହସିଲା ବହୁତ ଏଣୁ ତା ଦନ୍ତ ଭଗ୍ନ ହୋଏ ଏବେ କହିବା ଶୁଣ ରାୟ দৈত্যকন্যা পত্নী ত্বষ্টার রচনা নামে সে কন্যার হেহাঙ্ক সুত শুণ নৃপ সন্নিবেশ যে বিশ্বরূপ যাহাঙ্কু সুরগণ মানে বরিলে পুরোহিত পণে শত্রু মৌড়া যেবে তার সে যে স্বভাবে বলিয়ার তথাপি পুরোহিত পণে বরণ কলে দেবগণে। হরি হরি বল। যেবে সে গুরু আঙ্গিরস মনরে হই অসন্তোষ তাঙ্কু তেজিলে মুনিরাণ সে মুনি সকল কারণ সে কথা সুজ্ঞজন হিতে এ ষষ্ঠ স্কন্ধ ভাগবতে বলই দাস জগন্নাথ দক্ষঙ্ক সৃষ্টি এ জগত ভাবে বলই দাস জগন্নাথ ভাবে দক্ষঙ্ক সৃষ্টি এ জগত। হরি হরি বল। ইতি শ্রীমদ্ভাগবতে মহাপুরাণে পারমহংস্যাং সংহিতায়াং ষষ্ঠ স্কন্ধে দক্ষ কন্যা বংশ বর্ণনে নাম ষষ্ঠ অধ্যায়।